ହେଲେ ମୁଁ ପୁଷ୍ପଲତା ଦାସ ରଙ୍ଗମାଟିଆ ଉପର ସାହିରୁ କହୁଛି। ଆମର ଏ ଡ୍ରେନ୍ ବହୁତ ଅସୁବିଧା ହେଉଛି, ତା ଡ୍ରେନ୍ରେ ସବୁ ଅଳିଆ ଆବର୍ଜନା କରିକି ପକାଉଛନ୍ତି, ଆଉ ମଶା ମାଛି ବହୁତ ହେଉଛି। ଆମେ ସନ୍ଧ୍ୟାବେଳେ ବି ବସିକି ଉଠିପାରୁନୁ, ଏମିତି ଗ୍ୟାସ୍ ହେଉଛି ଯେ ଆମେ ବାହାରକୁ ବି ଆସିପାରୁନୁ। ଆଉ ସେଥିପାଇଁ ଆପଣଙ୍କୁ ଆମେ ଅନୁରୋଧ କରୁଛୁ ଯେ କିନ୍ତୁ ଆମର ଏ ଡ୍ରେନ୍ଟାକୁ ଟିକେ କାମ କରାଯାଉ।